ମୋ ନାଁ ସୁଲୋଚନା ନାହକ, ମୁଁ ଏକାମ୍ର ବିହାର 20 ନମ୍ବର 21 20 ନମ୍ବର ୱାର୍ଡରୁ କହୁଛି। ମ୍ୟାଡ଼ାମ୍ ଆମର ଡ୍ରେନେଜ୍ ଜାମ୍ ହେଇକି ରହୁଛି, ପାଣି ଯାଉନି, କିଛି ହଉନି, ଅଳିଆ ଅଳିଆ ଯାକ ରୋଡ୍ ସାରା ଜମିକି ଅଛି, ପୁରା କୀଟ କୀଟ ଜମିଗଲେଣି। ଆଉ ଟିକେ ଅଳିଆ ଉଠିବା ବ୍ୟବସ୍ଥା ଟିକେ କରନ୍ତୁ, ଗାଡି ଟିକେ 2-3 ଦିନରେ ଥରେ ଗୋଟେ ଗାଡି ପଠେଇବା ବ୍ୟବସ୍ଥା କରନ୍ତୁ। ଆଉ 15 ଦିନରେ ଥରେ, 20 ଦିନରେ ଥରେ, 2 ମାସରେ ଥରେ ଗାଡି ପଠେଇଲେ ଲାଭ କଣ ହବ? ଧନ୍ୟବାଦ ମ୍ୟାମ୍, ଦୟାକରି କିଛି ହେବାର ବ୍ୟବସ୍ଥା କରନ୍ତୁ।